son sonda. Tercera da. Soka. Soka 46. Shiko vaja. Iti ukta siddhari tusmin bhagavan mahatmaya itro sampasato sadyo vabuvaha prakuta sisho. Prakarnabad. Srila Sukadeva Goswami kahila evir bhavar nija pitamatangu upadas dehi bhagavan sri krishna nirabhale. ସେମାନଙ୍କ ସମ୍ମୁଖରେ ସେ ତାଙ୍କ ଅନ୍ତରଙ୍ଗ ଶକ୍ତି ସାହାଯ୍ୟରେ ନିଜକୁ ଏକ ପ୍ରାକୃତ ଶିଶୁରେ ରୂପାନ୍ତରିତ କଲେ, ଅର୍ଥାତ୍ ସେ ନିଜକୁ ନିଜର ଆଦି ସ୍ୱରୂପରେ ରୂପାନ୍ତରିତ କଲେ। କୃଷ୍ଣସ୍ତୁ ଭଗବାନ ଶ୍ରୀରାମ। ହରେ କୃଷ୍ଣ। ଭଗବାନ ଯେତେବେଳେ କୃଷ୍ଣର କଂସର ବନ୍ଦିଶାଳରେ ଭଗବାନ ବିଷ୍ଣୁ ରୂପରେ ଆବିର୍ଭାବ ହେଲେ, ତେଣୁ ଶଙ୍କଚକ୍ର ଗଦା ପଦ୍ମ ଇତ୍ୟାଦି ଧାରଣ କରିକରି ଭଗବାନ ସେ କଂସର ବନ୍ଦିଶାଳରେ ଆବିର୍ଭାବ ହୋଇଥିଲେ। ତେଣୁ କୁହାଯାଇଛି ଯେ ଯେତେବେଳେ ଦେବତାମାନେ ଯାଇଥିଲେ ଭଗବାନ ପ୍ରାର୍ଥନା କରିବା ପାଇଁ, ଭୂମିଦେବୀ ପୃଥିବୀର ଯେଉଁ ଭାର ରହିଛି, ଯେଉଁ ବିଭିନ୍ନ ପ୍ରକାର ଭୂମି ତୃପ୍ତ ଅନୁପ ବ୍ୟାଜ ଦୈତାନିକ ସତା ଇତି ଆକ୍ରାନ୍ତ ପରିବାରଣ ବ୍ରହ୍ମାଣ୍ଡ ଶରଣ ଯୋଗୁ, ଲକ୍ଷ ଲକ୍ଷ ଦୈତ୍ୟମାନେ ରାଜା ହେଇକରି ଯେଉଁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଥିବାରୁ ଭୂମିଦେବୀ ସେଇଟା ସହିପାରିନଥିଲେ। ତେଣୁ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏସବୁ କଥା ବର୍ଣ୍ଣନା କରାଯାଇଛି। ଭୂମିଦେବୀ ଗୋଟେ ଗାଭୀ ରୂପ ଧାରଣ କରିକିରି ଯାଇକି ବ୍ରହ୍ମାଙ୍କ ପାଖକୁ ଯାଇଥିଲେ। ବ୍ରହ୍ମା ସବୁ ଅନ୍ୟ ଦେବତାମାନଙ୍କୁ ନେଇକିରି କ୍ଷୀରସାଗର ନିକଟରେ ଯାଇକିରି ତାଙ୍କୁ ଭଗବାନଙ୍କୁ ସ୍ତୁତି କରିଥିଲେ। ତେଣୁ ଭଗବାନ ସେଠି ବ୍ରହ୍ମାଙ୍କ ହୃଦୟରେ ଗୋଟେ ସମ୍ବାଦ ହେଇଥିଲେ ଯେ ଭଗବାନ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତି ତତ୍ ପ୍ରିୟାର୍ଥମ ସମ୍ଭବନ୍ତୁ ସୁରସ୍ତ୍ରୀୟ। ଭଗବାନ ବସୁଦେବଙ୍କର ଗୃହରେ ଆସି ପହଞ୍ଚିବେ ଆସିବେ। ତେଣୁ ଦେବତାମାନେ ଏବଂ ତାଙ୍କ ପତ୍ନୀମାନେ ଭଗବାନ ମନ୍ଦିରରେ ସାମିଲ ହେବା ପାଇଁ ସେ ତାଙ୍କୁ କହିଥିଲେ। ତେଣୁ ଇଏ ଭଗବାନ ଭବିଷ୍ୟତରେ ଆସିବେ କିନ୍ତୁ ସେ କହିଦେଇଥିଲେ। ଇଏ ହେଉଛି ଭଗବାନଙ୍କର ଦିବ୍ୟତା। ଭଗବାନ କେଉଁଠି ଜନ୍ମ ନେବେ କ'ଣ ହେବେ ଏସବୁ ଶାସ୍ତ୍ର ସବୁ ବର୍ଣ୍ଣନା କରାଯାଇଛି। ଆମେ କହିପାରିବାନି ଆମେ କେଉଁଠି ଜନ୍ମ ନେବା। ଆମେ ଯେଉଁ ଜନ୍ମ ନେଉଛେ ଆମେ ହେଉଛେ କର୍ମଣା ଦୈବ ନେତ୍ରଣ ଜନ୍ତୁ ଦେହ ପ୍ରପତ୍ୟ। ଏ ତୃତୀୟ ସ୍କନ୍ଧ 31 ଅଧ୍ୟାୟରେ ଏଇଟା କପିଳ ଦେବ ତାଙ୍କ ମାଆଙ୍କୁ କହୁଛନ୍ତି। ଜଣେ ଯେତେବେଳେ ଜନ୍ମଗ୍ରହଣ କରୁଛି କେମିତି ନା ନିଜର କର୍ମଫଳ ଅନୁସାରେ, କିନ୍ତୁ ଭଗବାନ ସେସବୁ କର୍ମଫଳ ନାହିଁ, ଦିବ୍ୟ ସିଏ। ସିଏ ଯେଉଁଥିରେ ସିଏ ଯେଉଁ ଆସନ୍ତି ତାଙ୍କର ନ ଆସିଲେ ମଧ୍ୟ କିଛି ଆବଶ୍ୟକତା ନାହିଁ ଆସିବାର, କିନ୍ତୁ ଯେଉଁ କୁହାଯାଇଛି ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବ ଆମେ ଯୋଗେ ଯୋଗେ ସାଧୁ ମହାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ଭଗବାନ ଯେଉଁ ଆସି ଲୀଳା କଲେ 125 ବର୍ଷ କାଳ ଲୀଳା, ଏ ଲୀଳାକୁ ସାଧୁମାନେ ସେଇଟାକୁ ବର୍ଣ୍ଣନା କରନ୍ତି, ସେଇଥିରେ ବର୍ଣ୍ଣନା କରି ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଭକ୍ତମାନେ ସେଇଥିରେ ହିଁ ଭଗବାନ କଥା ଶ୍ରବଣରେ ହିଁ ଆନନ୍ଦିତ ହୁଅନ୍ତି ଏବଂ ଦୁଷ୍କୃତମାନଙ୍କୁ ଯେଉଁ ବିନାଶ କରନ୍ତି ତାଙ୍କର ମଧ୍ୟ ମଙ୍ଗଳ କରନ୍ତି, ସେମାନେ ତାଙ୍କ ଧାମକୁ ପ୍ରେରଣ କରନ୍ତି ଏବଂ ଧର୍ମ ସ୍ଥାପନ କରନ୍ତି। ଭଗବାନ କିଭଳି ଭାବରେ ଧର୍ମକୁ ସ୍ଥାପନ କରିଛନ୍ତି, ଭଗବତ ଗୀତାରେ ଅର୍ଜୁନକୁ ସବୁ ଜ୍ଞାନ ଦେଇଛନ୍ତି, ଧର୍ମ ପ୍ରକୃତ ଧର୍ମ କହିଛନ୍ତି। ସେଇଟା ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଅନ୍ୟ ସବୁ ଧର୍ମ ତ୍ୟାଗ କରିକିରି ମୋର ଶରଣରେ ଆସ, ଏଇଟା ହେଉଛି ପ୍ରକୃତ ଧର୍ମ। ଲୋକମାନେ ଧର୍ମ କହିଲେ ବହୁତ କଥା ଜାଣନ୍ତି, ଭାବନ୍ତି, ଚିନ୍ତା କରନ୍ତି, ଆଲୋଚନା କରନ୍ତି, ଏସବୁ କହିଥିବ ଧର୍ମ। ଭଗବତ ଗୀତା ଯେଉଁଠି ଶେଷ ହେଇଛି ଭାଗବତଙ୍କୁ ସେଇଠି ଆରମ୍ଭ ହେଇଛି, ଧର୍ମ ପ୍ରଚଳିତ କହିଥିବ ବୋଲି କୁହାଯାଇଛି। କହିଥିବ ଧର୍ମ ଯଦିଓ ସେ ଧର୍ମ ବେଦରେ ସେଇଟା ଧର୍ମ ବୋଲି କୁହାଯାଉଛି, କିନ୍ତୁ ସେଇଟା ହେଉଛି କହିଥିବ ଧର୍ମ। ପ୍ରକୃତ ଧର୍ମ ହେଉଛି ଶ୍ରେଷ୍ଠ ଧର୍ମ କୁହାଯିବ, ସେଇଟା ହେଉଛି ଭଗବାନଙ୍କ ଶରଣରେ ଯିବା। ତେଣୁ ସେ କଥା ଭଗବାନ କହିଲେ ଭଗବତ ଗୀତାରେ, ଏବଂ ଭାଗବତ ମଧ୍ୟ ଏକାଦଶ ସ୍କନ୍ଧରେ ଅର୍ଜୁନ ଉଦ୍ଧବଙ୍କୁ ମଧ୍ୟ ସେସବୁ କହିଲେ, ଧର୍ମ ସ୍ଥାପନ କରିବେ। ତେଣୁ ସେ ଯେଉଁ ଭଗବାନ ଯେଉଁ କଥା କହିଥିଲେ ସେ କେବେ ଅନ୍ୟଥା ହେବ ନାହିଁ। ଯଦିଓ ବସୁଦେବ ଏବଂ ଦେବକୀ ବନ୍ଦୀ ହୋଇକି ରହିଛନ୍ତି, କଂସର ବନ୍ଦୀଶାଳରେ ବନ୍ଦୀ ହୋଇକି ରହିଛନ୍ତି, କିନ୍ତୁ ତଥାପି ଅଷ୍ଟମ ଗର୍ଭରେ ଆସିବେ। ଆକାଶବାଣୀ ହେଇଥିଲା, ଅଶ୍ୟାସ୍ତୁ ଅଷ୍ଟମ ଗର୍ଭ ହନ୍ତାଜ ଭସା ବୁଧ, ତାଙ୍କର ଅଷ୍ଟମ ଗର୍ଭରେ ସେ ଆସିବେ। କୃଷ୍ଣ କଂସ ଯେତେବେଳେ ଦେବକୀ ଏବଂ ବସୁଦେବଙ୍କର ବିବାହ ପରେ ତାଙ୍କୁ ସବୁ ରଥରେ ନେଇକି ଯାଉଥିଲେ, ସେହି ସମୟରେ ଆକାଶବାଣୀ ହେଇଥିଲା। ଏବଂ କଂସ ଚିନ୍ତା କରୁଥିଲା ଦେବକୀକୁ ହତ୍ୟା କରିଦେଲେ ଆଉ ତାଙ୍କର ଅଷ୍ଟମ ଗର୍ଭ ଯାହା ତ ହେବ ନାହିଁ, କିନ୍ତୁ ଭଗବାନ ଯାହା ଚାହିଁବେ ତାହା ହିଁ ହେବ। କଂସ ଯାହା ଚାହିଁଲା ତାହା ହେଇପାରିଲା ନାହିଁ। କଂସ ଦେବଙ୍କୁ ହତ୍ୟା କରିବା ପାଇଁ ବସିଥିଲା, କିନ୍ତୁ ବସୁଦେବ ଏଭଳି ଭାବରେ ସବୁ କଥା କହିଲେ କଂସ ସେଥିରେ ରାଜି ହେଇକିରି ଦେବଙ୍କୁ ଛାଡ଼ିଦେଲା। ତେଣୁ ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ପୁତ୍ର ଜନ୍ମ ହେଲା ପରେ ଅଷ୍ଟମ ସମସ୍ତଙ୍କୁ ହତ୍ୟା କଲା କଂସ। ପ୍ରଥମ ପୁତ୍ରକୁ କଂସ ହତ୍ୟା କରୁନଥିଲା, କିନ୍ତୁ ନାରଦ ମୁନି ଆସି କହିଲେ ତୁମେ ଜାଣିନ କେଉଁଟା ଅଷ୍ଟମ ଗର୍ଭ, ତୁମେ ଜାଣିନ, ଏଇଭଳି ଭାବରେ କହିକିରି କଂସ ତାଙ୍କୁ ସବୁ ହତ୍ୟା କଲା। ନାରଦ ମୁନି ଯେଉଁ ସବୁ କାର୍ଯ୍ୟ କରନ୍ତି ଏଇଟା ଭଗବାନଙ୍କ ଲୀଳା, ବୁଝିବାକୁ ପଡ଼ିବ। ଏଇ ଯେଉଁ ଛଅଟି ପୁତ୍ରକୁ ହତ୍ୟା କଲେ କଂସ, ଏମାନେ ପ୍ରକୃତରେ ଅଭିଶପ୍ତ ହେଇଥିଲେ, ଏମାନଙ୍କୁ ପୁଣି ଭଗବାନ ତାଙ୍କୁ ଜୀବନ ଦାନ କରିବେ। ଦଶମ ସ୍କନ୍ଧ ପଞ୍ଚାଅଶୀ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଦେବକୀଙ୍କ ପୁତ୍ର ରୂପରେ ଯେଉଁମାନେ ଆସିଥିଲେ ଏମାନେ ସବୁ ବଳି ମହାରାଜଙ୍କ ସୁତଳ ଲୋକରେ ଥିଲେ, ଭଗବାନ ତାଙ୍କୁ ଯାଇ ଆଣିଲେ, ଏଇସବୁ କଥା ରହିଛି। ତେଣୁ ଇଏ ଭଗବାନ ଯାହା ଚାହିଁବେ ତାହା ହିଁ କରିବେ। କଂସ କେତେ ଚିନ୍ତା କରୁଥିଲା, ଏମିତି ମାରିବି ସେମିତି ମାରିବି ସେମିତି ମାରିବି କରିକିରି, କିନ୍ତୁ ନିଜେ ଭଗବାନଙ୍କ ଦ୍ୱାରା ମୃତ ହେଲା, ମୃତ୍ୟୁବରଣ କଲା। ତେଣୁ ଇଏ ହେଉଛି ଭଗବାନଙ୍କ ଦିବ୍ୟତା। ତେଣୁ ଛଅ ପୁତ୍ରକୁ ଯେତେବେଳେ ହତ୍ୟା କଲେ, ସେ ସମୟରେ ହତ୍ୟା ସପ୍ତମ ପୁତ୍ର ଆଉ ସ୍ୱୟଂ ଭଗବାନ ବଳରାମ ଆସିଲେ। ବଳରାମ ଆସିକିରି ଭଗବାନ ସେଇଠି ଦେବକୀ ତାଙ୍କର ଗୋଲୋକ ଧାମରେ ଯୋଗ ମାୟାଙ୍କୁ ପଠାଉଛନ୍ତି, ଯାଅ ଦେବକିଆ ଜଠରେ ଗର୍ଭମ ସେ ସାକ୍ଷଙ୍ଗ ଧାମ ମାମକମ୍ ତ ଶନି କୃଷି ରୋହିଣୀଆ ଉଦ୍ଧରେ ସନ୍ନିବେଶ, ରୋହିଣୀଙ୍କ ଗର୍ଭରେ ନେଇକିରି ସ୍ଥାନାନ୍ତରିତ କର। ଭଗବାନ ହେଉଛି ମୋର ଧାମ, ଅନନ୍ତ ଦେବ ଭଗବାନ ବଳରାମ। ତେଣୁ ଏହିଭଳି ଭାବରେ ବଳରାମ ଯେଉଁ ଆସିଲେ ଭଗବାନ ପାଇଁ ଶଯ୍ୟା ସ୍ଥାପନ କଲେ, ଏସବୁ ବହୁତ କଥା ରହିଛି। ତେଣୁ ଅନ୍ତିମରେ ଯେତେବେଳେ ଭଗବାନ ଅଷ୍ଟମ ଗର୍ଭ ରୂପରେ ଆସିଲେ, ଏଇ ଯେଉଁ ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ରାତ୍ରି ଅର୍ଦ୍ଧରେ ଅର୍ଦ୍ଧରାତ୍ରିରେ ଭଗବାନ ଆବିର୍ଭାବ ହେଲେ ବିଷ୍ଣୁ ରୂପରେ। ଶଙ୍ଖଚକ୍ର ଗଦା ପଦ୍ମ ଧାରଣ କରି ଭଗବାନ ଆବିର୍ଭାବ ହେଲେ। ତେଣୁ କୁହାଯାଏ ଯେତେବେଳେ ଭଗବାନ ଆସିଗଲେ ଦେବକୀ ସେହି ସମୟରେ ଦିବ୍ୟ ମୂର୍ଚ୍ଛା ହେଇଯାଇଥିଲେ, କିନ୍ତୁ ବସୁଦେବ ଭଗବାନଙ୍କୁ ଦର୍ଶନ କରୁଛନ୍ତି। ତେଣୁ ବସୁଦେବ ପ୍ରଥମେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ସ୍ତୁତି କଲା ପରେ ଦେବକୀ ମା ତାପରେ ତାଙ୍କର ମୂର୍ଚ୍ଛା ଭାଙ୍ଗିଲା, ଏବଂ ସିଏ ମଧ୍ୟ ଭଗବାନ ସ୍ତୁତି କରି ଅନ୍ତିମରେ ତାଙ୍କୁ କହିଲେ ଯେ ଲୋକମାନେ ମଧ୍ୟ ହସିବେ ଉପହାସ କରିବେ, ମୁଁ ଭଗବାନଙ୍କର ମା ବୋଲି କହିକିରି ଉପହାସ କରିବେ, ଆପଣ ଗୋଟେ ସାମାନ୍ୟ ଶିଶୁ ହେଇଯାଆନ୍ତୁ। ଏଇଭଳି ଭାବରେ କହିଲା ପରେ ଭଗବାନ ତାଙ୍କୁ କହିଲେ ତୁମେ ବହୁତ ଜନ୍ମ ପୂର୍ବରେ ଇ ଭଗବାନ ଯେଉଁ ଆସୁଛନ୍ତି, ଇଏ ସପ୍ତମମାନଙ୍କର ଅଠେଇଶତମ ଦ୍ୱାପରେ ଭଗବାନ ଆସିଥିଲେ, କିନ୍ତୁ ପ୍ରଥମମାନଙ୍କ ସମୟରେ ସ୍ୱାମୀବାବୁମାନଙ୍କ ସମୟରେ ଏମାନେ ଥିଲେ ସୁତପା ଏବଂ ପୃଷ୍ଣୀ, ଏବଂ ସେମାନେ ବାର ହଜାର ବର୍ଷ ତପସ୍ୟା କରିଥିଲେ ଭଗବାନ ପୁତ୍ର ରୂପରେ ପ୍ରାପ୍ତ ହେବା ପାଇଁ। ତେଣୁ ଭଗବାନ ତାଙ୍କର ସେଇ ରୂପରେ ଆସିଥିଲେ, ଯେଉଁ ରୂପରେ ଭଗବାନ ସେଠି ଆବିର୍ଭାବ ହେଇଥିଲେ ବିଷ୍ଣୁ ରୂପରେ, ସେହି ରୂପରେ ଆସିଥିଲେ। ତାଙ୍କୁ ସେମାନେ କହିଥିଲେ ଆପଣ ଭଳି ଆମ ପୁତ୍ର ଗୋଟେ ପ୍ରଦାନ କରନ୍ତୁ, ତେଣୁ ଭଗବାନ ନିଜେ ତାଙ୍କ ପୁତ୍ର ରୂପରେ ଆସିଥିଲେ। ତାଙ୍କ ନାମ ହେଇଥିଲା ପୃଷ୍ଣୀ ଗର୍ଭ, ଯେଉଁ ପ୍ରହ୍ଲାଦ ମହାରାଜ ଯେତେବେଳେ ଧ୍ରୁବ ମହାରାଜ ତପସ୍ୟା କରୁଥିଲେ ସେହି ସମୟରେ ଭଗବାନ ପୃଷ୍ଣୀ ଗର୍ଭ ତାଙ୍କ ପାଖରେ ଆବିର୍ଭାବ ହେଇଥିଲେ। ଇଏ ହେଉଛି ଭଗବାନ ପୃଷ୍ଣୀ ଗର୍ଭ ରୂପରେ ଆସିଛନ୍ତି ପ୍ରଥମେ, ତାପରେ ଆସିଲେ ବାମନ ଦେବ ରୂପରେ। ସେଇ ସୁତପା ଏବଂ ପୃଷ୍ଣୀ ସେମାନେ ହେଲେ କଶ୍ୟପ ଏବଂ ଅଦିତି, ତାଙ୍କର ଦ୍ୱାଦଶ ପୁତ୍ର ରୂପରେ ଆସିଲେ ଭଗବାନ ବାମନ ଦେବ। ଇଏ ହେଉଛନ୍ତି ସପ୍ତମମାନଙ୍କର ସପ୍ତମ ସତ୍ୟଯୁଗରେ ଭଗବାନ ଆସିଥିଲେ ବାହମନ ଦେବ ରୂପରେ, ଏବଂ ତାଙ୍କର ଯେଉଁ ସବୁ ଲୀଳା ରହିଥିଲା ଅଷ୍ଟମ ସ୍କନ୍ଧ 15-23 9 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ବର୍ତ୍ତମାନ ତୃତୀୟ ଥର ପାଇଁ ଆସୁଛନ୍ତି, ସେ କଥା ଭଗବାନ କହିଲେ। ତେଣୁ ଏଠି କହୁଛନ୍ତି ସୁଖଦେବ ଗୋସ୍ୱାମୀ, ଇତି ଉକ୍ତା ଆସିତ୍ ହରି ତୁଷ୍ଣିଂ ଭଗବାନ ଆତ୍ମା। ଏହିଭଳି ଭାବରେ ଭଗବାନ କହିକିରି ଆସିତ୍, ଭଗବାନ କ'ଣ କହିଲେ, ହରି ହରି କହିଲେ। ଭଗବାନ ଯେଉଁ କଥା କହୁଛନ୍ତି ଦେବକୀ ବସୁଦେବ ତାଙ୍କର ମନକୁ ହରଣ କରି ନେଉଛି, ଏତେ ସୁନ୍ଦର ରୂପ ରହିଛି ଭଗବାନଙ୍କର ବିଷ୍ଣୁଙ୍କର। ତେଣୁ ହରି ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଭଗବାନ ଏଇଭଳି ଭାବରେ ଯେଉଁ କହୁଥିଲେ କିଛି ତାଙ୍କୁ ଆନନ୍ଦ ପ୍ରଦାନ କରୁଥିଲେ ଦେବକୀ ବସୁଦେବ ଭଗବାନ, ସେ ତାଙ୍କର ଶବ୍ଦ ଯେଉଁ କୁହାଯାଇଛି କ'ଣ, ତବ କଥା ଅମୃତମ, ଭଗବାନଙ୍କର ଯେଉଁ କଥା ରହିଛି ଅମୃତ, ଏଇଭଳି ଭାବରେ କଥା ଅମୃତକୁ ସେ କହିଥିଲେ ଭଗବାନ। ତାଙ୍କର ଯେଉଁ କଥାରେ କିଛି ରହିଛି କଥା, ଯେଉଁ ସୁନ୍ଦର କଥା ତାଙ୍କର କଥା ଶୁଣିଥିଲା, ଶୁଣିଲା ବେଳକୁ ତାଙ୍କୁ ବହୁତ ଆନନ୍ଦ ପ୍ରଦାନ କରୁଥିଲା। ତେଣୁ ହରି ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଭଗବାନ ହରି ଏଇଭଳି ଭାବରେ କହି ତୃଷ୍ଣିଂ ବଭୁବ, ତୃଷ୍ଣିଂ ବଭୁବ କହିଲେ ଭଗବାନ ଚୁପ୍ ହେଇଗଲେ, ଏବଂ ତୃଷ୍ଣି ହେଇକରି କ'ଣ କଲେ ନା, ପ୍ରାକୃତ ଶିଶୁ ଯେମିତି ଗୋଟେ ଛୋଟ ପିଲା ଜନ୍ମ ହେଲେ ଯେଉଁଭଳି ଭାବରେ ଜନ୍ମ ହୁଅନ୍ତି ସେଇଭଳି ଭାବରେ ଭଗବାନ ହେଇଗଲେ। ଇଏ ଭଗବାନଙ୍କର ଭଗବତ୍ତା, ଏଇଟାକୁ ଭକ୍ତମାନେ ବୁଝିବେ, ଅନ୍ୟ ଭକ୍ତମାନେ ବୁଝିପାରିବେ ନାହିଁ। ସେମାନେ କହିବେ ଏସବୁ ମନଗଡ଼ା କଥା ସବୁ ପ୍ରଭୁ ଭାବାର୍ଥ ମୋତେ ସେ କଥା କହୁଛନ୍ତି, ଭଗବାନ ସେ ସବୁକିଛି କରିପାରିବେ, ଆମର ଚିନ୍ତାର ବାହାରେ ଭଗବାନ। ତେଣୁ ଏଇ ଭକ୍ତ ଯେଉଁମାନେ ସେମାନେ ଏଇସବୁ ବୁଝିପାରିବେ, ଭକ୍ତ ଯେଉଁମାନେ ନୁହନ୍ତି ସେମାନେ ବୁଝିପାରିବେ ନାହିଁ ଏଇ ଲୀଳାକୁ। ତେଣୁକରି ଭାଗବତଙ୍କୁ କୁହାଯାଇଛି ଜଣେ ବୈଷ୍ଣବ ପାଖରୁ ଯାଇକି ଶ୍ରବଣ କରିବେ, ନିଜେ ପଢ଼ିଲେ ସେଇଟା ବୁଝିପାରିବେ ନାହିଁ, ପଣ୍ଡିତମାନେ ବୁଝିପାରିବେ ନାହିଁ, ବହୁତ ପାଣ୍ଡିତ୍ୟ ତାଙ୍କର ରହିଛି କିନ୍ତୁ ସେମାନେ ଏଇଟାକୁ ବୁଝିପାରିବେ ନାହିଁ, କାରଣ ତାଙ୍କର ଭକ୍ତି ନାହିଁ। ଭଗବାନ କହିଲେ ଭକ୍ତିଆ ମାମ ବି ଜାଣନାହାନ୍ତି, ଭକ୍ତିରେ ଭଗବାନଙ୍କୁ ଜାଣିବେ, ପାଣ୍ଡିତ୍ୟ ବା ଅନ୍ୟାନ୍ୟ ମାନ ଅନ୍ୟ ଉପାୟରେ ଭଗବାନଙ୍କୁ ଜାଣିହେବ ନାହିଁ। ତେଣୁ ଭଗବାନ ଆତ୍ମମାୟା, ତାଙ୍କର ଦୁଇ ପ୍ରକାର ମାୟା ରହିଛି, ଗୋଟେ ହେଉଛି ଅନ୍ତରଙ୍ଗା ମାୟା ଆଉ ଗୋଟେ ହେଉଛି ବହିରଙ୍ଗା ମାୟା। ଭଗବାନଙ୍କର ଯେଉଁ ଭୌତିକ ଜଗତ ହେଉଛି ବହିରଙ୍ଗା ମାୟା, ଭଗବତ ଗୀତା ସପ୍ତମ ଅଧ୍ୟାୟରେ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି, ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି, ଭୂମି ଜଳ ଅଗ୍ନି ବାୟୁ ଆକାଶ ମନ ବୁଦ୍ଧି ଅହଙ୍କାର ଏବଚ, ଏସବୁ ହେଉଛି ଭିନ୍ନ ପ୍ରକୃତିର ଅଷ୍ଟଧା, ଭଗବାନଙ୍କର ନିମ୍ନତର ଶକ୍ତି ବା ଇଏ ହେଉଛି ବହିରଙ୍ଗା ମାୟା। କିନ୍ତୁ ଆଉ ଗୋଟେ ମାୟା ରହିଛି, ସେଇଟା ଅନ୍ତରଙ୍ଗା ମାୟା, ଯେଉଁମାନେ ଭଗବାନ ଭକ୍ତ ସେମାନେ ଏଇ ଅନ୍ତରଙ୍ଗା ମାୟାର ଅଧୀନରେ ଥାଆନ୍ତି। ଭଗବତ ଗୀତାରେ ଭଗବାନ କହିଲେ, ମହାତ୍ମାନସ୍ତୁ ମାଙ୍କ ପାର୍ଥ ଦୈବୀ ପ୍ରକୃତି ମାଶ୍ରିତା, ମହାତ୍ମାମାନେ ଏ ଭୌତିକ ଜଗତ ତ୍ରିଗୁଣ ଭିତରେ ନଥାନ୍ତି, ସେମାନେ ଭଗବାନଙ୍କ ଅନ୍ତରଙ୍ଗା ଶକ୍ତି, ସେମାନେ ସେଥିପାଇଁ ମହାତ୍ମା, ସେମାନେ ସେମାନେ ବନ୍ଦୀ ବଦ୍ଧ ଜୀବ ନୁହନ୍ତି, ସେମାନେ ମୁକ୍ତ ଜୀବ, ସବୁବେଳେ ସେମାନେ ଭଗବାନ କେବେ ହେଲେ ଭୁଲି ଯାଆନ୍ତି ନାହିଁ। ବଦ୍ଧ ଜୀବ କହିଲେ ସେମାନେ ଭଗବାନଙ୍କୁ ଜାଣନ୍ତି ନାହିଁ ବା ଭଗବାନ ଗ୍ରହଣ କରନ୍ତି ନାହିଁ, ଏ ବଦ୍ଧ ଜୀବ ଏବଂ ମୁକ୍ତ ଜୀବ ଭିତରେ ତଫାତ୍। ତେଣୁ ଭଗବାନ ଗୋଟେ ପିତୃ ସମ୍ପଶ୍ୟତ କହିଲେ ଦେବକୀ ଏବଂ ବସୁଦେବ ଦେଖୁଛନ୍ତି ତାଙ୍କ ସାମ୍ନାରେ ଭଗବାନ ସଦ୍ୟ ବଭୁ ପ୍ରାକୃତ ଶିଶୁ, ଛୋଟ ପିଲା ଭଳି ହେଇଗଲେ, ଛୋଟ ପିଲା ଭଳି ହେଇଗଲେ। ତାପରେ ଭଗବାନ ଯାହା କହିଥିଲେ ବସୁଦେବ ସେଇ ଅନୁସାରେ ତାଙ୍କୁ ନେଇକରି ଛାଡ଼ିବେ, ନନ୍ଦ ମହାରାଜାଙ୍କ ଗୃହରେ ଛାଡ଼ିକି ଆସିବେ, ଏସବୁ ଭଗବାନଙ୍କ ଲୀଳା। ବସୁଦେବ ଏବଂ ଦେବକୀ ଭଗବାନଙ୍କର ଏ ଯେଉଁ କ'ଣ ଯେଉଁ ଛୋଟ ପିଲା ଏସବୁ ଯେଉଁ ଲୀଳା କଲେ ଯଶୋଦା ମାଆଙ୍କର ଗୃହରେ ଯାଇକରି, ସେଇଟାକୁ ସେମାନେ ଦେଖିପାରିନଥିଲେ। ମଥୁରାକୁ ଯେତେବେଳେ ଆସିଲେ ସେତେବେଳେ ଯାଇକରି ବସୁଦେବ ଏବଂ ଦେବକୀ ଭଗବାନଙ୍କର ଲୀଳାରେ ଦର୍ଶନ କଲେ, କିନ୍ତୁ 11 ବର୍ଷ ପର୍ଯ୍ୟନ୍ତ ଯେଉଁ ଭଗବାନ ଲୀଳା କଲେ ସେସବୁ ଲୀଳାକୁ ସେମାନେ ଦେଖିପାରିନଥିଲେ, ତାଙ୍କର ସେ ସୌଭାଗ୍ୟ ନଥିଲା। ତେଣୁ ଇଏ ଭଗବାନ ଯେଉଁ ଆସିଲେ ପ୍ରାକୃତ ଶିଶୁ, ଯଦିଓ ଦେଖାଯାଉଛନ୍ତି ପ୍ରାକୃତ ଶିଶୁ ଭଳି, କିନ୍ତୁ ସେ ପ୍ରାକୃତ ନୁହନ୍ତି, କିନ୍ତୁ ଅପ୍ରାକୃତ। ଭୌତିକ ଜଗତର ସବୁକିଛି ହେଉଛି ପ୍ରାକୃତ ବସ୍ତୁ, ଇଏ ହେଉଛି ପ୍ରାକୃତିକ ବସ୍ତୁ କହିଲେ ଇଏ ହେଉଛି କ'ଣ, ତାର କୌଣସି ଭୂମି ଜଳ ଅଗ୍ନି ବାୟୁ ଆକାଶ ଥାଏ, ତାଦେହରେ କୌଣସି ଚେତନା ନାହିଁ, କିନ୍ତୁ ଆତ୍ମା ଥିବାରୁ ଏ ଶରୀର ଚେତନଶୀଳ ହେଇଯାଇଛି। କିନ୍ତୁ ଭଗବାନ ଯେଉଁ ଶରୀର, ଇଏ ପ୍ରାକୃତିକ ଶରୀର ନୁହଁ, ଇଏ ହେଉଛି ସଚ୍ଚିଦାନନ୍ଦମୟ ଶରୀର। ସଚ୍ଚିଦାନନ୍ଦ କହିଲେ ସବୁବେଳ ପାଇଁ ସେ ଶରୀର ରହିଛି ପୂର୍ଣ୍ଣ ଜ୍ଞାନମୟ ଏବଂ ପୂର୍ଣ୍ଣ ଆନନ୍ଦମୟ। ସଚ୍ଚିଦାନନ୍ଦ ଘନ ସିଏ ପୂର୍ଣ୍ଣ ଆନନ୍ଦମୟ। ତେଣୁ ଇଏ ଆମେ ସବୁବେଳେ ଚାହୁଁଛେ ଆନନ୍ଦ ପ୍ରାପ୍ତ ହେବା ପାଇଁ, କିନ୍ତୁ ଆନନ୍ଦ ପ୍ରାପ୍ତ ହେଇପାରୁନି, କାହିଁକି ନା ଆମେ ଗୋଟେ ଜଡ଼ ଶରୀରରେ ପ୍ରାପ୍ତ ହେଇଛେ। ତେଣୁ ଏ ଶରୀରରେ ଆମେ ଚେତନା, ଆମର ଜ୍ଞାନ ନାହିଁ, ଆମେ ସେଥିପାଇଁ ଜ୍ଞାନ ପାଇବା ପାଇଁ ଯାଉଛେ, ପାଠ ପଢ଼ୁଛେ ବା ଶିକ୍ଷା କରୁଛେ, ଏସବୁ ଶିଖିଲେ ଆମେ ଜ୍ଞାନ ପ୍ରାପ୍ତ ହେଉଛେ। କିନ୍ତୁ ଭଗବାନଙ୍କର ଜ୍ଞାନ ହେଉଛି ସ୍ୱାଭାବିକ, ସ୍ୱାଭାବିକ ଜ୍ଞାନ ବଳ କ୍ରିୟାସ୍ତ। ତେଣୁ ଏଇଟାକୁ ପ୍ରଭୁପାଦ ଭାରତ ଭାବାର୍ଥ କରିଛନ୍ତି, ଏଇଟା ହେଉଛି ବିଷ୍ଣୁ ପୁରାଣରେ ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ଅର୍ଚ୍ଚାରେ ମଧ୍ୟ ଭଗବାନ ରୂପରେ ରହନ୍ତି। ଇଏ ହେଉଛନ୍ତି ଭଗବାନ, ଏସବୁ ତାଙ୍କର ଶକ୍ତି। ଅର୍ଚ୍ଚା ବିଗ୍ରହରେ ଭଗବାନ ଆମେ ଦେଖିପାରିବା ନାହିଁ ଭଗବାନ ବୋଲି, ଭଗବାନ ଅର୍ଚ୍ଚା ରୂପରେ ବିଗ୍ରହରେ ନିଜକୁ ପ୍ରକାଶ କରନ୍ତି। କିନ୍ତୁ ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ବି ଭଗବାନ ଏଇଟା ବୁଝିପାରନ୍ତି। ସେମାନେ କହନ୍ତି ଅର୍ଚ୍ଚ ବିଷ୍ଣୁ ଶିଳାଦି, ଏ କେଉଁ ଶିଳାରେ ତିଆରି ବିଷ୍ଣୁ? ଗୁରୁସୁ ନରମତି, ଗୁରୁଙ୍କୁ ସେମାନେ ଭାବନ୍ତି ସାଧାରଣ ମନୁଷ୍ୟ ବୋଲି। ଭାଗବତ ଏକାଦଶ କନ୍ଦ ସତର ଅଧ୍ୟାୟରେ ଭଗବାନ କହିଛନ୍ତି ଗୁରୁଙ୍କୁ ଆଚାର୍ଯ୍ୟ ମାଙ୍କୁ ଜାନିଆନ୍, ଗୁରୁଙ୍କୁ ଭଗବାନ ବୋଲି ଗ୍ରହଣ କରିବେ, କାରଣ ନାଭ ମନ୍ୟତ କରିଛି, ତାଙ୍କୁ ଅନ୍ୟ କୌଣସି ଚିନ୍ତା କରିବା କଥା ନୁହଁ, କାରଣ ସର୍ବଦେବମୟ ଗୁରୁ, ସବୁକିଛି ଦେବତାମାନେ ସେଇଠି ରହିଛନ୍ତି ଗୁରୁଙ୍କର ଶରୀରରେ। ଭଗବାନ ଭଳି ଭଗବାନ ପ୍ରତିନିଧି ସିଏ, ଭଗବାନଙ୍କର କାର୍ଯ୍ୟ କରନ୍ତି ସିଏ, ତେଣୁ ତାଙ୍କୁ ସେହିଭଳି ଭାବରେ ସମ୍ମାନ କରାଯିବ। କିନ୍ତୁ ଯେଉଁମାନେ ପାସନ୍ତି ସେମାନେ ଗୁରୁଙ୍କୁ ନରମତି ଭଳି, ହଁ ଆମ ଭଳିଆ ସେ ତ ଏଇଭଳି ଭାବନ୍ତି। ଏବଂ ବୈଷ୍ଣବ ଜାତି ବୁଦ୍ଧି, ବୈଷ୍ଣବେ ବୈଷ୍ଣବମାନଙ୍କୁ ଯମଙ୍କ ଶରଣ, ଯମଙ୍କ କୂଳର ବୈଷ୍ଣବ, ଏଇସବୁ ଉଚ୍ଚ କୂଳର ବୈଷ୍ଣବ, ନିମ୍ନ କୂଳର ଏଇ ଯେଉଁ କରେ ସେଇଟା ମଧ୍ୟ ଗୋଟେ ପାସଣ୍ଡି। ସେଇଭଳିଆ ବିଷ୍ଣୁ ବା ବୈଷ୍ଣବମାନଙ୍କ କଳିମଳ ମଥନେ ପାଦ ତୀର୍ଥ ଆଙ୍କୁ ବୁଦ୍ଧି, ଭଗବାନ ବା ଭଗବାନଙ୍କ ଭକ୍ତଙ୍କର ଯେଉଁ ପାଦ ଧୌତ ଜଳକୁ ସାଧାରଣ ଜଳ ବୋଲି ଭାବିବା, ଏ ହେଉଛି ଦିବ୍ୟ ଜଳ। ଏବଂ ଶ୍ରୀ ବିଷ୍ଣୁ ନାମୀ ମନ୍ତ୍ରେ ସକଳ କଳୁଷ ହେ ଶବ୍ଦ ସାମାନ୍ୟ ବୁଦ୍ଧି, ଭଗବାନଙ୍କର ଯେଉଁ ମନ୍ତ୍ର ରହିଛି, ନାମ ରହିଛି, ସାଧାରଣ ଶବ୍ଦ ବୋଲି ଚିନ୍ତା କରିବା କଥା ନୁହଁ, ସେଇଟା ଗୋଟେ ଇଏ ହେଉଛି ଆମର କ'ଣ ଯେଉଁ ଭଗବାନଙ୍କ ନାମର ମହାତ୍ମା ଉପରେ ଏଇଟା ଗୋଟେ ଅପରାଧ, ସାମାନ୍ୟ ଶବ୍ଦ ବୋଲି ଭାବିବା। ଏବଂ ବିଷ୍ଣୁ ସର୍ବେଶ୍ୱର ସେ ତଦିତର ସମଧି ଯଶ୍ୟବା ନାରଗିସ, ବିଷ୍ଣୁଙ୍କ ସହିତ ଅନ୍ୟମାନଙ୍କ ସହିତ ସମାନ କରିବାଟା ଏଇଟା ସମଧି, ଦ୍ୱିତୀୟ ନମ୍ବର ଅପରାଧ। ତେଣୁ ଏଇଟା ହେଉଛି ନାରକୀ ପାଷଣ୍ଡି, ଏମାନେ ସବୁ ଏମାନେ ଭଗବାନଙ୍କର ଏସବୁ ଦିବ୍ୟକୁ ଜାଣିପାରନ୍ତି ନାହିଁ। ତେଣୁ ଭଗବାନ ଏଇଭଳି ଭାବରେ ଯଦିଓ ପ୍ରାକୃତ ଶିଶୁ ବୋଲି ଦେଖାଯାଉଛନ୍ତି, କିନ୍ତୁ ପ୍ରାକୃତ ଶିଶୁ ନୁହଁ, ଅପ୍ରାକୃତ। ସେହି ଶରୀରରେ ସେ ବିଷ୍ଣୁ ରୂପରେ ଆବିର୍ଭାବ ହେଇଥିଲେ, ପୁଣି ସେହି ଶରୀରରେ ଛୋଟ ପିଲା ହେଇଗଲେ, ଏସବୁ ଲୀଳା କରିବେ। ଯେତେବେଳେ ଯିବେ ନନ୍ଦାଳୟକୁ ଯିବେ, ବୃନ୍ଦାବନ ଗୋକୁଳ ଧାମରେ ଭଗବାନ ସେଇଠି ରହିକରି ଲୀଳା କରିବେ, ପାଖାପାଖି ତିନି ବର୍ଷ କାଳ ଲୀଳା କରିବେ, ତାପରେ ବୃନ୍ଦାବନକୁ ଆସିବେ, ତାପରେ ନନ୍ଦଗାଁକୁ ଆସିବେ, ଏଇଭଳି ଭାବରେ ଏଗାର ବର୍ଷ କାଳ ଲୀଳା କରିଛନ୍ତି। ତେଣୁ ଏ ଯେଉଁ ଛୋଟ ଶିଶୁ ଯେତେବେଳେ ଛଅ ଦିନ ରହିଥିଲେ, ସେତେବେଳେ ସେ ପୁତୁରାଙ୍କୁ ହତ୍ୟା କରିଥିଲେ, ତାର ପ୍ରାଣ ନେଇଥିଲେ। ତିନି ମାସରେ ଯେତେବେଳେ ହେଇଥିଲେ, ସେତେବେଳେ ପାଦକୁ ବଢ଼େଇ ଦେଇଥିଲେ, ଶକଟାସୁରକୁ ବଧ କରିଥିଲେ। ବର୍ଷ ଯେତେବେଳେ ହେଇଥିଲା, ସେ ସମୟରେ ଭଗବାନ ଯେଉଁ ଆସିଥିଲେ ତୃଣାବର୍ତ୍ତ, ତାକୁ ସ୍ୱର୍ଗକୁ ନେଇଯାଇଥିଲା, ଭଗବାନ ତାକୁ ବଧ କଲେ। ଏଇଭଳି ଭାବରେ ବହୁତ ଲୀଳା କରିବେ ଭଗବାନ, ସେ ଛୋଟ ଏ ପ୍ରାକୃତ ସେ ଶରୀର ନୁହଁ, ଏ ପ୍ରାକୃତ ଦେଖିବା ପାଇଁ ପ୍ରାକୃତ ଭଳି। ଅବଜାନନ୍ତି ମାଂ ମୁଢ଼ା ମାନସିଂ ତନୁ ମାଶ୍ରିତମ, ଭଗବତ ଗୀତା ନବ ମଧ୍ୟରେ ଭଗବାନ କହିଲେ ମୂର୍ଖ ବ୍ୟକ୍ତିମାନେ ଭଗବାନଙ୍କୁ ଜାଣିପାରନ୍ତି ନାହିଁ, ସେମାନେ ଭାବନ୍ତି ଇଏ ଆମ ଭଳି ସାମାନ୍ୟ ବ୍ୟକ୍ତି ଜଣେ ନରଶରୀର ଧାରଣ କରିଛନ୍ତି ଭଗବାନ। ଏ ଭଗବାନ ପ୍ରକୃତ ରୂପ ହେଉଛି ନରସ ରୂପ ଭଗବାନଙ୍କର, ଆମର ଆଚାର୍ଯ୍ୟମାନେ କହିଛନ୍ତି ଭଗବାନଙ୍କର ଅନେକ ବିଗ୍ରହ ରହିଛି, ଅନେକ ପ୍ରକାର ଭଗବାନ ପ୍ରକାଶିତ ହୁଅନ୍ତି, କିନ୍ତୁ ତାଙ୍କର ମୂଳ ସ୍ୱରୂପ ହେଉଛି ଏଇ କ'ଣ ଗୋପବେଶ, ଗୋପବେଶ ତାଙ୍କର ମୂଳ ସ୍ୱରୂପ ହେଉଛି ସେଇଟା ଗୋପବେଶ। ଏବଂ ନବମ ସ୍କନ୍ଧରେ ଏଇଟାକୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଛନ୍ତି ଭଗବାନଙ୍କର ଯେଉଁ ଅନେକ ରହିଛି ରୂପ ରହିଛି, କିନ୍ତୁ ଏଇ ଯେଉଁ ଗୋପ ରୂପ ଏଇଟା ହେଉଛି ତାଙ୍କର ମୂଳ ରୂପ। ମୂଳ ରୂପ ଗୋପ ରୂପ ଏବଂ ତାପରେ ଶ୍ରୀକୃଷ୍ଣଙ୍କର ଗୋକୁଳ ଲୀଳା, ବସୁଦେବ ସଂକର୍ଷଣ ଆଦି ବରବ୍ୟମ ଲୀଳା, ବହୁତ ଲୀଳା ରହିଛି, କାରଣାନବ ସାଇ ପ୍ରଭୃତି ପୁରୁଷାବତାର ଲୀଳା, ମତ୍ସ୍ୟ କୁର୍ମ ଆଦି ନୈମିତ୍ତିକ ଅବତାର ଲୀଳା, ବ୍ରହ୍ମା ଶିବ ଆଦି ଗୁଣ ଭଗବାନ, ଏମାନଙ୍କର ସବୁ ଗୁଣ ଅବତାର, ବ୍ରହ୍ମା ଶିବ ଇତ୍ୟାଦି ଭଗବାନ ସବୁ ଅବତାର, ଏମାନେ ସବୁ ପୃଥୁ ବ୍ୟାସ ଏମାନେ ସବୁ ଭଗବାନଙ୍କର ଅବତାର, ଏମାନେ ସବୁ ଆବେଶ ଅବତାର ଲୀଳା, ସବିଶେଷ ପରମାତ୍ମା ଆଦି ଲୀଳା, ଭଗବାନ ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟ ରହିଛନ୍ତି, ସବୁ ଲୀଳା କରୁଛନ୍ତି ସେଠି। ଏବଂ ନିର୍ବିଶେଷ ବ୍ରହ୍ମ ପ୍ରଭୃତି ଅନନ୍ତ କ୍ରୀଡ଼ାମୟ ଭଗବାନଙ୍କର ଖେଳ ସମୟ ମଧ୍ୟ ତାରତମ୍ୟ ବିଚାରରେ କୃଷ୍ଣଙ୍କର ନରଲୀଳା ହିଁ ସର୍ବଶ୍ରେଷ୍ଠ, କୃଷ୍ଣଙ୍କର ସ୍ୱରୂପ ହେଉଛି ଭଗବାନ ପ୍ରକୃତ ସ୍ୱରୂପ ହେଉଛି ଏଇଟା, ତାଙ୍କର କି ରୂପ ସ୍ୱରୂପଟା କିଭଳି ଭାବରେ ନରବପୁ ମନୁଷ୍ୟ ଭଳି ଶରୀର ଗୋପ ବେଶ ବୃନ୍ଦାବନ ଯେଉଁ ବେଶ ଧାରଣ କରୁଥିଲେ ଇଏ ହେଉଛି ଭଗବାନଙ୍କ ପ୍ରକୃତ ସ୍ୱରୂପ। ତାଙ୍କର ହସ୍ତରେ ବେଣୁ ରହିଛି ନବକିଶୋର, ସବୁବେଳେ ସେ ଯୌବନ ନବଯୌବନ ନବକିଶୋର ନଟବର ନୃତ୍ୟ କରୁଥିଲା ଭଳି ତାଙ୍କ ଶରୀର, ଏ ହେଉଛି ତାଙ୍କର ମୂଳ ସ୍ୱରୂପ। ତେଣୁ ଭଗବାନ ଏହିଭଳି ଭାବରେ ଯଦିଓ ପ୍ରାକୃତ ଶିଶୁ ଭଳି ଜଣାପଡ଼ୁଥିଲେ, କିନ୍ତୁ ସେ ଅପ୍ରାକୃତ ଶିଶୁ ହେଇଗଲେ। ତାପରେ ଭଗବାନଙ୍କର ଆଦେଶରେ ବସୁଦେବ ତାଙ୍କୁ ଯେତେବେଳେ ଧରିବେ, ଦୁଇ ହାତରେ ଧରିବେ, ସେ ବନ୍ଦୀ ହେଇକି ରହିଛନ୍ତି, କିନ୍ତୁ ତାଙ୍କର ସବୁ ଯେଉଁ ଶିକୁଳି ସବୁ ଥିବ ହାତରେ ବା ଗୋଡ଼ରେ ସବୁ ଖୋଲିଯିବ, ହାତରେ ନଥିଲା ଗୋଡ଼ରେ ଥିଲା ତାଙ୍କର ଶିକୁଳି, ତେଣୁ ଖୋଲିଯିବ। ଏବଂ ସେ କବାଟ ମଧ୍ୟ ଖୋଲିଯିବ, ସେ ଯେଉଁ ପ୍ରହରୀମାନେ ସବୁ ଥିଲେ ସେମାନେ ସବୁ ନିଦ୍ରାଭିଭୂତ ହେଇଯିବେ, ଏଇଭଳି ଭାବରେ ଭଗବାନଙ୍କୁ ଆଣିକି ଆସିବେ। ଏଇସବୁ ଲୀଳା ସବୁ ଆ ପରେ ବର୍ଣ୍ଣନା କରାଯିବ। ତେଣୁ ଆମ କଥା ଗୋଟେ ବିଶ୍ରାମ ଦେବା, ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ ମନ୍ଦିର କି, ଜୟ ଗୌର ମନ୍ଦିର।